ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଚାଷୀମାନଙ୍କର ପରିଶ୍ରମ ବଲେ ଓଡ଼ିଶା ପୂର୍ବୋଦୟର ବିକାଶ କେନ୍ଦ୍ର ହେବା ବୋଲି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ଗଲାକାଲି ବିଧାନସଭାର କୃଷି ବିଭାଗର ଖର୍ଚ୍ଚା ଦାବି ଆଲୋଚନା ଥି ଭାଗ ନେଇକରି ଶ୍ରୀ ସିଂହଦେଓ କହିଛନ୍, ଇ ବଛର କୃଷି ବଜେଟ୍କେ 14% ବଢ଼ାଯାଇଛି। 2025-26 ଆକଳନ ଅନୁସାରେ ଓଡ଼ିଶାର କୃଷି କ୍ଷେତ୍ର ଅଭିବୃଦ୍ଧି ହାର 5.3% ରହିଛି, ଯେନ୍ଟାକି ଭାରତର ଅଭିବୃଦ୍ଧି ହାରକେ ଟପିଛି। ରାଇଜେ ଖାଦ୍ୟଶସ୍ୟ ଉତ୍ପାଦନ ଆଗର ବଛରନୁ ବଢ଼ିକରି 150 ଲକ୍ଷ ମେଟ୍ରିକ୍ ଟନ୍ନୁ ଅତକା ହୋଇଛି। ଓଡ଼ିଶା ଇହାଦେ 10 ଦେଶକେ 155.6 ମେଟ୍ରିକ୍ ଟନ୍ ଫଲ ଆଉ ପନିପରିବା ରପ୍ତାନୀ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ ଖୁବ୍ ଜଲ୍ଦି 4 ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତାର ପଣ୍ୟାଗାର ନିର୍ମାଣ ଲାଗି ସରକାର ଲକ୍ଷ୍ୟ ରଖିଛନ୍ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ବିଧାନସଭାର ଗଲାକାଲି ସମବାୟ ବିଭାଗର ଖର୍ଚ୍ଚା ଦାବି ଆଲୋଚନା ବେଲ୍କେ ମନ୍ତ୍ରୀ କହିଛନ୍, ରାଇଜେ 100 ଆଦର୍ଶ ମଣ୍ଡି ସ୍ଥାପନା ଲାଗି ପଦକ୍ଷେପ ମୂଲ ହୋଇଛେ। ସେଥିର୍ ଭିତରୁ 38 ଲାଗି କ୍ୟାବିନେଟ୍ ମଞ୍ଜୁରୀ ମିଳିସାରିଛି। ଇ ବଛର ଆଉ 62 ମଡେଲ ମଣ୍ଡି ଲାଗି ପଦକ୍ଷେପ ନିଆଯିବା। ରାଇଜେ ବ୍ୟବସାୟିକ ବିବିଧତା ଲାଗି ଏମ୍ପେକ୍ସ ନାଥି ଗୋଟେ ନୂଆ ଯୋଜନା ଅଣାଯିବା ବୋଲି ସମବାୟ ମନ୍ତ୍ରୀ କହିଛନ୍। ମିଶନ ଶକ୍ତି ବିଭାଗ ତରଫ ଆଜି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ଆଉ ମହାସଂଘମାନଙ୍କୁ ସୁଧ ରିହାତି ସଙ୍ଗେ ରିଭଲ୍ଭିଂ ଫଣ୍ଡ, ଗୋଷ୍ଠୀ ବିନିଯୋଗ ପାଣ୍ଠି ଆଉ ସାମାଜିକ ସୁରକ୍ଷା ପାଣ୍ଠି ପ୍ରଦାନ କରାଯିବା। ଭୁବନେଶ୍ୱର ମିଶନ ଶକ୍ତି ଭବନ ପରିସରର ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଜରିଆରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଅର୍ଥରାଶି ଫେରାଇବେ ବୋଲି ଜଣାପଡ଼ିଛି। ଗ୍ରୀଷ୍ମ ପ୍ରବାହକେ ନେଇକରି ଶ୍ରମ ବିଭାଗ ତରଫ ଗଲାକାଲି ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁସାରେ ଏପ୍ରିଲ୍ 1 ଜୁନ୍ 15 ତକ ନିର୍ମାଣ ଶ୍ରମିକମାନଙ୍କୁ ଦିନର 11 ମଧ୍ୟାହ୍ନ 3 ତକ କାମ କରବାର ଲାଗି ନିଯୁକ୍ତିଦାତାମାନେ ବାଧ୍ୟ ନାଇଁ କରିପାରନ୍। ଖରାଦିନେ ଶ୍ରମିକମାନଙ୍କ ଲାଗି ଥଣ୍ଡା ପିଇବାର ପାଇଁ ଛାଏ, ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା ଆଉ ଓଆର୍ଏସ୍ ପ୍ୟାକେଟ୍ ମହଜୁଦ ରଖବାର ଲାଗି ନିଯୁକ୍ତିଦାତାମାନଙ୍କୁ ପରାମର୍ଶ ଦିଆଯାଇଛି। ନିୟମଟି ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ବିଭାଗ ତରଫ କୁହାଯାଇଛି। ରାଜ୍ୟ ପରିବହନ ବିଭାଗ ତରଫ ଗଲା 21 ସାରା ରାଜ୍ୟ ଗାଡ଼ି ମଟର ଯାଞ୍ଚ ସହିତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମୂଲ ହୋଇଛି। ପହିଲା 2 ଭିତରେ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଲାଉଥିବା ଅଭିଯୋଗ 3153 ଜଣଙ୍କୁ ଚିହ୍ନଟ କରାଯାଇଛି। ହେଲମେଟ୍ ନାଇଁ ପିନ୍ଧିକରି ଗାଡ଼ି ଚଲାଉଥିବା ଅଭିଯୋଗ 3157 ଆଉ ଜୋର୍ସେ ଗାଡ଼ି ଚଲାଉଥିବା ଅଭିଯୋଗ 1558 ଜଣଙ୍କର ଉପରେ ଚାଲାଣ କରାଯାଇଛି ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ତରଫ ସୂଚନା ଦିଆଯାଇଛି। ଭୁବନେଶ୍ୱର ଖଦି ଆଉ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟନ ଗଲାକାଲି ଓଡ଼ିଶା ଖଦି ମେଳା 2026 ଉଦ୍ଘାଟିତ ହୋଇଯାଇଛି। ମେଳାକେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଉଦ୍ଘାଟନ କରିକରି ଖଦି ଆର୍ଥିକ ସମୃଦ୍ଧିର ଉତ୍ସ ଆଉ ସ୍ୱଦେଶୀ ପ୍ରୀତିର ପ୍ରତୀକ ଆୟ ବୋଲି କହିଛନ୍। ଇ ବଛର ମେଳାଥି 75 ଷ୍ଟଲ ଖୋଲାଯାଇଛି। ଷ୍ଟଲ୍ମାନଙ୍କେ ଓଡ଼ିଶା ସହିତ ଭିନ୍ ଭିନ୍ ରାଜ୍ୟର ବୁଣାକାର ଆଉ ଗ୍ରାମୋଦ୍ୟୋଗ କାରିଗରମାନେ ନିଜର ତିଆରି ଖଦି ଦରବମାନେ ବିକ୍ରିବଟା କରୁଛନ୍। ସଂକ୍ରାମକ ରୋଗ ଯକ୍ଷ୍ମା ଟିବି ବାବଦେ ଲୋକମାନଙ୍କର ଭିତରେ ସଚେତନତା ସୃଷ୍ଟି ଲାଗି ଫି ବଛର ମାର୍ଚ୍ଚ 24 ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଉଛି। 1882 ମସିହା ଦିନେ ଡକ୍ଟର ରବର୍ଟ କୋଚ୍ ଯକ୍ଷ୍ମା ବେମାରୀ କରୁଥିବା ବ୍ୟାକ୍ଟେରିୟମ୍କେ ଆବିଷ୍କାର କରିଥିଲେ। ଇ ଦିନକେ ସୁର୍ତା କରିବା ଲାଗି ଆଜି ଯକ୍ଷ୍ମା ଦିବସ ପାଳନ କରାଯାଉଛି। ଇ ବଛର ବିଶ୍ୱ ଯକ୍ଷ୍ମା ଦିବସର ବାର୍ତ୍ତା ରହିଛି, ଦେଶମାନଙ୍କର ନେତୃତ୍ୱ ଆଉ ଜନସହଯୋଗ ବୋଲେ ଆମେ ଯକ୍ଷ୍ମା ରୋଗ ଶେଷ କର୍ମା। 2030 ତକ ପୃଥିନୁ ଯକ୍ଷ୍ମା ଦୂର କରିବାର ଲାଗି ମିଳିତ ଜାତିସଂଘ ଆଡୁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ହାସଲ କରିବା ଲାଗି ଭାରତ ସରକାରଙ୍କ ତରଫ ବି ବହୁଟେ ପଦକ୍ଷେପ ନିଆଯାଉଛି। ରାମନବମୀ ଆଉ ହନୁମାନ ଜୟନ୍ତୀ ପାଳନ ଲାଗି ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଗଲାକାଲି ଶାନ୍ତି ଓ ସମନ୍ୱୟ କମିଟିର ବୈଠକ ହୋଇଯାଇଛି। ବୈଠକ ଥି ଇ ବଛର ସମ୍ବଲପୁରର ରାମନବମୀ ଆଉ ହନୁମାନ ଜୟନ୍ତୀ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ଲାଗି ଆଲୋଚନା କରାଯାଇଥିଲା। ପୁଲିସ୍ ତରଫ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ଓ ଶୋଭାଯାତ୍ରା ସମିତି କେନ୍ସିଭିଲ୍ ରକମର ବିଶୃଙ୍ଖଳା ଦେଖାଦେଲେ ତୁର୍ତ୍ତି ପଦକ୍ଷେପ ନିଆଯିବା। ଡ୍ରୋନ୍ ଆଉ ସିସିଟିଭି ଜରିଏ ସହରର ଭିନ୍ ଭିନ୍ ଜାଗା ଉପରେ ଟିକ୍ନିକ୍ ନଜର ରଖାଯିବା ବୋଲି ବୈଠକର ସୂଚନା ଦିଆଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜାତୀୟ ସିକଲ୍ ସେଲ୍ ଏନିମିଆ ନିରାକରଣ କାର୍ଯ୍ୟକ୍ରମ ଆଉ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବାବଦ ଗୋଟିଏ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା ହୋଇଥିବା ବୈଠକଟି ଜିଲ୍ଲାର 2 କାର୍ଯ୍ୟକ୍ରମର ସଫଲ ରୂପାୟନ କରବାର ଦିଗେ ସଭେ ମିଶିକରି କାମ କରବାର ବାବଦେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଜିଠାନୁ ପହିଲା ଜାତୀୟ ଇଣ୍ଡୋର ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ ମୂଲ ହେଉଛି। ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ବିଭାଗ ଆଉ ଭାରତୀୟ ଆଥ୍ଲେଟିକ୍ ସଂଘ ତରଫ ହେଉଥିବା 2-ଦିନିଆ ପ୍ରତିଯୋଗିତାଥି 278 ଜଣ ଖେଳାଳି ଭାଗ ନେଉଛନ୍। ଇଥି ଭିନ୍ ଭିନ୍ ବର୍ଗତି 36 ଖେଲ ହେବା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।